ଆସନ୍ତୁ ଶୁଣିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ଗଳ୍ପ କାଳିକା ପ୍ରସାଦ ଗୋରାପ। ବାବୁ ଶିବପ୍ରସାଦ ଚୌଧୁରୀ କହିଲେ, ଆଜି ଦିନ ଦ୍ୱିପ୍ରହର ବେଳେ ସଭା ବସିବା କଥା। କାଲି ଉପର ଓଳିଠୁ ମହାଜନମାନଙ୍କୁ ଜଣାଇ ଦିଆଯାଉଛି। ଦେଖନ୍ତୁ, ଉଛୁଣିକା 14 ଘଡ଼ି ବେଳ ଟଳିବାକୁ ବସିଲାଣି, ସମସ୍ତଙ୍କର ଦେଖା ସାକ୍ଷାତ ନାହିଁ। ଭାରି ଦରକାରୀ କାମରେ ଏପରି ମଠ କଲେ କି ଚଳେ? ବାବୁ ଜଗବନ୍ଧୁ ମଲ୍ଲେ କହିଲେ, ହେଉ ହେଉ, ଆହେ ମାଗୁଣୀ ମହାନ୍ତିଏ, ଏ ଲେଖି ପକାନ୍ତୁ ତ କିଏ କିଏ ବାବୁମାନେ ଆସିଲେ, ଖଣ୍ଡେ କାଗଜରେ ସେମାନଙ୍କର ନାମ ଟିପି ଯାଆନ୍ତୁ। ଗୁମାସ୍ତା ମାଗୁଣୀ ମହାନ୍ତିଏ ଫର୍ଦ୍ଦେ ବାଲେଶ୍ୱରୀ ଛଣି କାଗଜ ଗାର କାଟିଲା ପରି 8 ଭାଙ୍ଗ କରି ଚଉଥିଲେ। ପାଖରେ ଗୋଟାଏ ମାଟି ଦୁଆତରେ ଅଧେ କନା ଅଧେ କାଳି ପୁରା ଥିଲା। ଗୋଟାଏ ସରକାଠି କଲମ ଧରି ଲେଖିବାକୁ ଲାଗିଲେ, ଶ୍ରୀ ଶ୍ରୀ ସାମରାୟ ମହାପ୍ରଭୁ ଚରଣ ଶରଣ ତୁଳ 16 ଦିନ ଶୁକ୍ଳ ଦ୍ୱିତୀୟା ଗୁରୁବାର ବାବୁ ରଘୁନାଥ ଦେଙ୍କ ଘରଠାରେ ସଭା ବସିଲା। ଏହି ବାବୁମାନେ ସଭାରେ ବିରାଜମାନ କଲେ, ଶ୍ରୀ ଶ୍ରୀ ବାବୁ ରଘୁନାଥ ଦେ, ଶ୍ରୀ ଶ୍ରୀ ବାବୁ ଶିବପ୍ରସାଦ ଚୌଧୁରୀ, ଶ୍ରୀ ଶ୍ରୀ ବାବୁ ଜଗବନ୍ଧୁ ମଲ୍ଲେ, ଶ୍ରୀ ଶ୍ରୀ ବାବୁ ରାମଦାସ ମହାପାତ୍ରେ, ଶ୍ରୀ ଶ୍ରୀ ବାବୁ ନାକଫୋଡ଼ି ନାୟକ, ଶ୍ରୀ ଶ୍ରୀ ବାବୁ ନବଘନ ଶ୍ୟାମସୁନ୍ଦର ପ୍ରସାଦ ରାଉତେ, ଶ୍ରୀ ଶ୍ରୀ ବାବୁ ପରମ ପରିଜା, ଶ୍ରୀ ଶ୍ରୀ ବାବୁ ଚରମ ଦାସେ। ଗୁମାସ୍ତା ନାମ ଲେଖିସାରି ଯେଉଁ ଯେଉଁ ଅକ୍ଷରରେ ବହଳ କାଳି ଲାଗି ଶୁଖିନଥିଲା, ଖଣ୍ଡେ ସଫା ସରୁ କନାରେ ସରୁ ବାଲିବନ୍ଧା ପୁଟୁଳା ସେଥିରେ ଥାପି ଦେଇ ନାମ ଡାକିଦେଲେ। ବାବୁ ଚରଣ ଦାସ କହିଲେ, ହେଲା ହେଲା, ଯେଉଁମାନଙ୍କର ଆସିବାର ନିହାତି ଦରକାର ସେମାନେ ତ ଆସିଗଲେ, ଆଉ କାହାରି ଆସିବାର ଥିଲେ ପଛରେ ଆସୁଥାନ୍ତୁ, ଆଉ ବସିବାର ଲୋଡ଼ା ନାହିଁ। ବାବୁ ପରମ ପରିଜା କହିଲେ, ଆହେ ଚୌଧୁରୀ ସାନ୍ତେ, ଆଜି ସଭାରେ କ'ଣ କଥା ଅଛି ପକାନ୍ତୁ, ଆଉ ମଠ କ୍ୟାଁ? ବାବୁ ଶିବପ୍ରସାଦ ଚୌଧୁରୀ କହିଲେ, ଆଉ କହିବୁ କ'ଣ, ସମସ୍ତେ ତ ଏକା ନାଁରେ ବସିଛୁ, ଯେଉଁ ଗଜବନ୍ଧନୀ ପଡ଼ିଲାଣି ଜାହାଜାତି କାରବାର ଏଣିକି ଇତି, ସମସ୍ତେ ତ ଦେଖୁଛନ୍ତି ଆଜକୁ ବର୍ଷ 2ଟା ଭିତରେ ପରିଜା ବାବୁଙ୍କର ରାଜରାଜେଶ୍ୱରୀ ପ୍ରସାଦ, ମଲ୍ଲଙ୍କର ଦୁର୍ଗା ପ୍ରସାଦ, ଧରନ୍ତୁ ମୋର ଲକ୍ଷ୍ମୀ ପ୍ରସାଦ, ନାୟକ ବାବୁଙ୍କର ରମା ପ୍ରସାଦ, ଏବେ ଦେଖନ୍ତୁ ଦେ ବାବୁଙ୍କର କାଳିକା ପ୍ରସାଦ। ପାଣି ନାହିଁ, ପବନ ନାହିଁ, ଲାଗ ଲାଗ 5 ଖଣ୍ଡ ବାହାର ଦରିଆରେ ଗୁମ୍। ଆମ୍ଭେମାନେ ମନେ କରିଥିଲୁ ଡୁବି ପାହାଡ଼ରେ ଠୋକର ବାଜିଯାଉଛି, ଦରିଆ ଭିତରେ ଢେର ଢେର ପାହାଡ଼ ଡୁବି ରହିଛି ନା, ଭଟ୍ଟା ବେଳେ ଟିକିଏ ଟିକିଏ ମୁଣ୍ଡ ଦିଶେ, ଜୁଆର ବେଳେ ଲୁଚିଯାଏ, ଏଣେ ଜାହାଜ ତ ଘୋଡ଼ା ପରି ଧାଇଁଥାଏ, ମାଝି କଳିପାରେ ନାହିଁ, ପାହାଡ଼ ଛୁଇଁଲା ତ ଛତୁ। ଏବେ ସବୁ ପ୍ରସଙ୍ଗ ସାଫ ଧରା ପଡ଼ିଗଲା। ଆହେ ଦେ ସାନ୍ତେ, ଆପଣଙ୍କ ତଣ୍ଡେଲକୁ ଡାକନ୍ତୁ ତ, ବାବୁମାନଙ୍କ ଆଗରେ ସବୁ ହାଲ ବୟାନ କରିଯାଉ। ବାବୁ ରଘୁନାଥ ଦେ ଡାକିଲେ, ଆରେ ହଗ୍ରୁ ତଣ୍ଡେଲ, ମୂଳରୁ ଶେଷ ଯାଏ କ'ଣ ଘଟିଲା ବାବୁମାନଙ୍କ ଆଗରେ ବୟାନ କରିଯାଅ ତ, ଖବରଦାର ପଦେ ବି ଛାଡ଼ିବୁ ନାହିଁ। ହଗ୍ରୁ ତଣ୍ଡେଲ ଗାମୁଛା ଖଣ୍ଡେ ବେକରେ ପକାଇ ବାବୁମାନଙ୍କୁ ଜଣ ଜଣ କରି ଭୂଇଁରେ ମୁଣ୍ଡ ଲଗାଇ ଦଣ୍ଡବତ କଲା। ତହିଁ ବାଦେ ବାବୁମାନଙ୍କ ମୁହଁକୁ ଅନାଇ କହିବାକୁ ଲାଗିଲା, ଆଜ୍ଞା, ଗଲା ବର୍ଷ ମକର କୃଷ୍ଣ ଦ୍ୱିତୀୟା ଦିନ ଦ୍ୱିପହରିଆ ଭଟ୍ଟାରେ ଆମ୍ଭେମାନେ 4 ଖଣ୍ଡ ଜାହାଜ ବନ୍ଦର ଘାଟରୁ ଗଡ଼ିଗଲୁ, ନଈ ଭିତରେ ଭଟ୍ଟା ଧରି ଯାଉ ଯାଉ 3 ଦିନ ଦିନ ଉପରଓଳି ମୁହାଣ ଟପି ସଞ୍ଜବେଳେ ଦରିଆରେ ଲଙ୍ଗର କଲୁ। 4 ଜାହାଜ ଯାକ କୋଷ କୋଷକ ଛଡ଼ା ଲଙ୍ଗର କରିଥାଉ। ତହିଁ ଆର ଦିନ ଖୁବ୍ ସକାଳେ ପୂର୍ବ ଦିଗରେ ଯେମିତି ସୁନ୍ଦରା ଫାଟିଛି, ସମସ୍ତେ ଏକ ସଙ୍ଗରେ ଲଙ୍ଗର ହାବିସ କଲୁ। 2 ଖଣ୍ଡ ଗୋରାପ ବାଉଟା ହଲାଇ ଆମମାନଙ୍କୁ ଦଣ୍ଡବତ କଲେ। ଆମ୍ଭମାନଙ୍କର ମାଝି ସେହିପରି ବାଉଟା ବିଞ୍ଚିଲେ, ସେ ଗୋରାପ 2 ଖଣ୍ଡ ଦକ୍ଷିଣ ମୁହାଁ ହକାରିଲେ। ଖଣ୍ଡେ ଗଲା ଲକଡ଼ ଦ୍ୱୀପ, ଆଉ ଖଣ୍ଡେ ଗଲା କଲମ୍ବା ବନ୍ଦର। ଲକଡ଼ ଦ୍ୱୀପ ଜାହାଜ ବୋଝେଇ ଥିଲା ଚୁଡ଼ା ଆଉ ଭାତ ରନ୍ଧା ହାଣ୍ଡି, କଲମ୍ବା ଜାହାଜରେ ମାଲ ଥିଲା ତୁଚ୍ଛା ଚାଉଳ, ଆଉ ନାୟକ ବାବୁଙ୍କର ଦୁର୍ଗାପ୍ରସାଦ ସୁଲୁପ ଉତ୍ତର ମୁହାଁ ଗଙ୍ଗା ନଈ ମୁହାଣ ବାଟରେ ସୂତାନଟି ହାଟ ଆଡ଼େ ଗଲା। ଆମ୍ଭେମାନେ ଜବଦ୍ୱୀପ ବତାବୀ ବନ୍ଦର ଦିଗକୁ ପୂର୍ବ ମୁହାଁ ହକାରିଲୁ। ତେତେବେଳେ ପଛିମା ସୁଲସୁଲିଆ ପବନ ମାରୁଥାଏ, ସଳଖରେ ମଙ୍ଗଟା ଧରିଥାଉ, ଦିନ ନାହିଁ ରାତି ନାହିଁ, ଜାହାଜ ଧାଇଁଛି ବାହାର ଦରିଆରେ, ଦିନ ରାତି ସବୁ ସମାନ, ରାତିରେ ଉତ୍ତରପଟ ଧୋବତରା ଆଉ ଶେଷ ରାତିଆ ପୂର୍ବ ଦିଗ ପୁଆତାରା ଦିଶିଲେ ବାଟ ଦିଶିଯାଏ। ଚାରିଦିନ ଦିନ ବଡ଼ ସକାଳେ ପୂର୍ବ ଦିଗ ସମୁଦ୍ର ଭିତରେ ସୂର୍ଯ୍ୟ ଦେବତାଙ୍କ ଫେନ୍ଦ ଯେମିତି ଦିଶିଲା, ସେଇ ଦିଗରେ ଦଶ କୋଶ ହେବ ଦୂରରେ ଖଣ୍ଡେ ଜାହାଜର ସେଡ୍ ଦିଶିଲା। ଜାହାଜ ଖଣ୍ଡ ଆମ୍ଭମାନଙ୍କୁ ଲୟ କରି ଧାଇଁଥାଏ। ତାହା ବାଦ ଦିଶିଲା ଜାହାଜର ବାହୁଟିଆ କୁନ୍ଦା ଆଉ ସଫରଦାରୀ ରସି, ଉପରେ ଦୁଇଟା ବଡ଼ ବଡ଼ ଲାଲ ପତାକା ଉଡ଼ୁଛି। ମୁଁ ନାବରା ଦଉଡ଼ି ଧରି ଚୌକି ଉପରକୁ ଉଠିଯାଇ ଦୂରବୀଣ କଷିଦେଲି। ଏତିକି ବେଳେ ଦୁମ୍ କରି ସେଇ ଜାହାଜରୁ ଚାରି ପାଞ୍ଚଟା ବମ୍ ଫାୟାର ହେଲା। ଆମ ମାଝି ଛାନିଆ ହେଲା ପରି ଚଞ୍ଚଳ ଡାକିଦେଲା, ଗାମଦ ଗାମଦ, ପୁବା ପୁବା, ଆମ କାଳିକା ପ୍ରସାଦ ବାଟ ବଦଳି ପୂର୍ବ ହେରିଆ ବସିଲା। ସେ ଜାହାଜ ବି ଆମ ଆଡ଼କୁ ଧାଇଁଥାଏ। ଦିନ ପହରକ ବେଳେ ଦୁଇ ଜାହାଜ ଭେଟାଭେଟି, ଠୋକର ଲାଗେ ଲାଗେ। ଚୌଧୁରୀ ବାବୁ କହିଲେ, ଆରେ ତୁମେମାନେ ନବୁଝି ନସୁଝି କ୍ୟାଁ ସେ ଜାହାଜ ଆଡ଼କୁ ଧାଇଁଲ? ହଗ୍ରୁ ତଣ୍ଡେଲ, ଆଜ୍ଞା ଖଣ୍ଡେ ଜାହାଜରେ ବିପଦ ବାଉଟା ଉଡ଼ିଲେ ଆଉ ରକମ ବିପଦ ହେଲେ ଆଉ ଜାହାଜ ତା ପାଖକୁ ଧାଇଁବେ, ଦରିଆ ଠାକୁରାଣୀଙ୍କର ଏଇ ରକମ ହୁକୁମ। ତା ବାଦେ କ'ଣ ହେଲା କି, ସେ ଜାହାଜ ଉପରେ ବାଳୁଆ କଳା କନା ପିନ୍ଧା ଆଠ ଦଶ ଜଣ ତୁରକ ଛିଡ଼ା ହୋଇଥିଲେ। ଘାବରି ଗଲା ପରି ଚଞ୍ଚଳ ଡାକିଲେ, ପାଗଡ଼ପା ଗଡ଼ ପାଗଡ଼। ଖଲାସୀମାନେ ଚାରିଖଣ୍ଡ ଯେମିତି ଫୋପାଡ଼ି ଦେଇଛନ୍ତି, ତୁର୍କମାନେ ଦୁଇ ଜାହାଜକୁ ସଙ୍ଗଡ଼ି ପକାଇଲେ, ଆମ ଖଲାସୀମାନେ ବି ଦୁଇ ଜାହାଜ ପେର୍ଛା ଆଉ କାଛିରେ ସଙ୍ଗଡ଼ୁଥାନ୍ତି। ଦୁଇ ଜାହାଜ ଯେମିତି ସଙ୍ଗଡ଼ା ଯାଇଛି, ସେ ଜାହାଜ ଚୋପଦାର ଆଉ ଖୋଳ ଭିତରୁ ଅନ୍ଦାଜ ଦୁଇ କୋଡ଼ିରୁ ବଳିବେ ଖପ୍ ଖପ୍ କରି ଆମ ଜାହାଜକୁ ଡେଇଁ ପଡ଼ିଲେ। ସେମାନଙ୍କର ରୂପ ଦେଖି ଆମେ ତାଟଙ୍ଗା ହୋଇଗଲୁଣି, କାହାରି ଗୋଡ଼ ହାତ ଚଳୁନାହିଁ, କାଠଟି ପରି ଛିଡ଼ା ହୋଇଥାଉ। ଲୋକଗୁଡ଼ାକ ପଞ୍ଚ ହାତ ମର୍ଦ୍ଦ, ସେଇ ରକମ ମୋଟା ରାକ୍ଷସ ପରି ବଳୁଆ, ଫିରିଙ୍ଗ ପରି ମୁହଁ ରଙ୍ଗାରଙ୍ଗା, ସେହିପରି ଏକ ରକମ ପୋଷାକ, ମୁଣ୍ଡରେ ଟୋପି, ମନ୍ଦାର ଫୁଲ ପରି ଆଖି ଲାଲ, ମୁହଁରୁ ମଦଗନ୍ଧ ଭକ୍ ଭକ୍ ବାହାରୁଛି, ସବୁଗୁଡ଼ାକ ମତୁଆଲା, ଧାଡ଼ୁଆ ମାଙ୍କଡ଼ ପରି ଆମ ଜାହାଜ ଉପରେ ଧାଁ ଧାଉଡ଼ ଲଗାଇଥାନ୍ତି। ହାତରେ ବଙ୍କା ବଙ୍କା ଲଙ୍ଘା ତରବାରୀ, ଅଣ୍ଟାପଟି ଏକ ପାଖରେ ତରବାରୀ ଖାପ, ଆର ପାଖରେ କଡ଼ାବିନ୍ ଝୁଲୁଥାଏ, ହିପ୍ ହିପ୍ ଶବ୍ଦ କରି ପାଟି କରୁଥାନ୍ତି। ଆମେମାନେ ତ କାବା ହୋଇ ଛିଡ଼ା ହୋଇଥିଲୁ, ହଳ ହଳ କରି ବାନ୍ଧି ପକାଇଲେ। ଆମ ମାଝି ଖପା ହୋଇ କ'ଣ କହିବାକୁ ଯାଉଥିଲା, ଗୋଟାଏ ରାକ୍ଷସ ତରବାରୀରେ ଯେ ଚୋଟି ଦେଇଛି, ମୁଣ୍ଡଟା ପାଞ୍ଚ ହାତ ଦୂରରେ ଠିକ୍ରେ ପଡ଼ିଲା, ଗଣ୍ଡିଟା ତଳେ ପଡ଼ି ଛଟପଟ ହେଉଥାଏ। ସେହି ରାକ୍ଷସଟା ମାଝି ମୁଣ୍ଡଟା ଆମମାନଙ୍କୁ ଦେଖେଇ କ'ଣ ବର୍ବର କରି କହିଲା, ବୁଝିପାରିଲୁ ନାହିଁ। ଆଉ ଗୋଟାଏ ରାକ୍ଷସ ହସି ହସି ମାଝି ଗୋଡ଼ ଧରି ଗଣ୍ଡିଟା ଦରିଆକୁ ଫୋପାଡ଼ିଦେଲା। ତା ବାଦେ ଆମକୁ ଘେରିଯାଇ ତାଙ୍କ ଜାହାଜ ଚାପଦାର ଭିତରେ ଭର୍ତ୍ତି କରିଦେଇ ଗୋଟାଏ କୋଲପ ଲଗାଇଦେଲା। ଆମେମାନେ ମଲା ପରି ପଡ଼ିଥାଉ। ରୋଜ ସକାଳେ ଅଧ ଅଧ ସେର ଅନ୍ଦାଜ ଚୂଡ଼ା ଆଉ ଢାଳେ ଢାଳେ ପାଣି ଦେଇଯାଏ, କିଏ ଖାଇଲା କିଏ ନ ଖାଇଲା। ଶଙ୍କର ବେହେରା ମିର୍ଦ୍ଧା ପେଟରେ ତ ଗୋଟାଏ ରାକ୍ଷସ ଜୋତା ମିଶା ଯୋଡ଼ାଏ ଗୋଇଠା ମାରିଥିଲା, ସେ ପଡ଼ି ପଡ଼ି ଦି ଦିନରେ ମରିଗଲା। ଆମେମାନେ ଦରିଆକୁ ଫୋପାଡ଼ିଦେଲୁ, ସେ ହାଡ଼ିଗୁଡ଼ାକୁ ଛୁଇଁବାକୁ ଦେଲୁ ନାହିଁ। ତିନି ଦିନ ଦିନ ଉପରଓଳି ବେଳ ରତରତ, ଗୋଟାଏ ମୁଲକରେ ଜାହାଜ ଲଙ୍ଘର କଲା। ପଛନ୍ତି ଜାଣିଲୁ ସେଇଟା ମୁଲକ ନୁହେଁ, ଦରିଆ ଭିତରେ ଗୋଟାଏ ଟାପୁ, ତା ନାମ ଛଣଦ୍ୱୀପ। ଆମମାନଙ୍କୁ ଘେରିଯାଇ ଗୋଟାଏ ଜେଲଖାନାରେ ବନ୍ଦୀ କଲେ। ଆହୁରି ବି ଢେର ବନ୍ଦିଆଣ ସେ ଘରେ ବନ୍ଦୀ ହୋଇ ପଡ଼ିଛନ୍ତି। ମାସକ ବାଦେ ଆମମାନଙ୍କୁ ଘରୁ କାଢ଼ି ଅଲଗା ଅଲଗା କରିଦେଲେ, କେହି କାହାରି ମୁହଁ ଦେଖିବାକୁ ନାହିଁ। ଘରୁ କାଢ଼ି ଗୋଟାଏ ତୁର୍କ ଆମମାନଙ୍କୁ ତା କଥାରେ ବୁଝେଇଦେଲା, ହୁକୁମ ନ ମାନି ପଳାଇବାକୁ ଚେଷ୍ଟା କଲେ ମାଝିର ଦଶା ହେବ। ସେ ଦେଶରେ ଗୋଟାଏ ରଜା ଅଛି, ସେଇଟା ଭଲ ରଜା ନୁହେଁ, ଡକାଇତ ରଜା, ସେଠାର ନାମ ଗଞ୍ଜେଇ ନିଶ। ଆହୁରି ବି ସେ ରଜାର କେତେଜଣ ସର୍ଦ୍ଦାର ଅଛନ୍ତି, ପଛନ୍ତେ ସେମାନଙ୍କର ନାମ ଜାଣିଲି, କପ୍ତାନ ମାଳିଫିକା, ଜୁକରହିତା, ହଗ୍ରିବୁସ୍, ମେସ୍ତର ଦିକସ୍ତ, ଆହୁରି ବି ସର୍ଦ୍ଦାର ଅଛନ୍ତି, ସେମାନଙ୍କର ନାମ ପାସୁରି ଗଲେଣି। ଫିରିଙ୍ଗ ପାଇକ ତୁର୍କ ପାଇକ ଢେର ଅଛନ୍ତି। ବାବୁ ନାକ ଫୋଡ଼ି ମଲ୍ଲ ପଚାରିଲେ, ସେ ରଜାର ଜାତି କ'ଣ କିରେ, ସେ କ'ଣ ଫିରିଙ୍ଗି? ହଗ୍ରୁତଣ୍ଡେଲ, ଆଜ୍ଞା ସେମାନେ ଫାଟୁଆ ଗାଈ ଜାତି, ଏଇ ଫିରିଙ୍ଗିମାନଙ୍କ ପରି। ବାବୁ ନାକ ଫୋଡ଼ି ମଲ୍ଲେ, ସେ ରଜା କ'ଣ ଆପେ ଡକାୟତ କରିବାକୁ ଯାଏ? ହଗ୍ରୁତଣ୍ଡେଲ, ଆଜ୍ଞା ନାହିଁ ନାହିଁ, ସର୍ଦ୍ଦାରମାନେ ଡକାୟତ କରିବାକୁ ଯାଆନ୍ତି, ବଡ଼ ବଡ଼ ଡକାୟତି ବେଳେ ରଜା ଆପେ ଯାଏ। ରଜାର ଜାହାଜ ଢେର, ଡକାୟତି କରିବି ଢେର ଜାହାଜ ଆଣିଛି। ସେଇ ଅସୁର ପାଇକମାନେ ଜାହାଜ ଚଢ଼ି ଡକାୟତି କରିବାକୁ ଯାଆନ୍ତି। ହଁ, ଗୋଟାଏ କଥା କହିବାକୁ ଭୁଲି ଯାଇଛି, ଦିନେ ଆମ ଭୀମା ଖଲାସିକୁ ଦେଖିଥିଲି, ତା ଉପରେ ଯେମିତି ନଜର ପଡ଼ିଛି ଧାଇଁ ଆସି ମୋତେ କୁଣ୍ଢେଇ ପକାଇଲା। ଦୁଇଜଣ ଯାକ କୁଣ୍ଢିଆ କୁଣ୍ଢେଇ ହୋଇଥାଏ ଡକା ପାରୁଥାଉ, ଗୋଟାଏ ଫିରିଙ୍ଗି ଧାଇଁ ଆସି ଆମମାନଙ୍କୁ ବେତରେ ବାଡ଼େଇ ଅଲଗା କରିଦେଲା, ମୁଁ ଆଉ ତାକୁ ଦେଖିନାହିଁ। ବାବୁ ରଘୁନାଥ ତେ ପଚାରିଲେ, ତୁ ଆସିଲୁ କିପରି? ହଗ୍ରୁତଣ୍ଡେଲ, ଢାକା ବୋଲି ଗୋଟାଏ ମୁଲକ ଅଛି, ସେ ଦେଶରେ ଗୋଟାଏ ବଡ଼ ଧନବନ୍ତ ଜମିଦାର ଅଛି, ଗଞ୍ଜାଲିସ ସନ୍ଧାନ ପାଇ ଦଶ ଖଣ୍ଡ ଜାହାଜରେ 400-500 ପାଇକ ଧରି ଡକାୟତ କରିବାକୁ ବାହାରିଲା। ମୁଁ ଜାହାଜରେ ଜଣେ ଖଲାସି ଥିଲି, ଢାକାରେ ପହଞ୍ଚି ପାଇକମାନେ ଯେମିତି ଜାହାଜରୁ ଓହ୍ଲାଇଗଲେ ସଞ୍ଜ ସଞ୍ଜୁଆ ମୁହଁ ଅନ୍ଧାରିଆ ହୋଇଥାଏ, ମୁଁ ପଳାଇ ଆସିଲି। 6 ମାସ କାଳ ଢେର ଢେର ଜଙ୍ଗଲ, ଢେର ଢେର ମୁଲକ ବୁଲି ବୁଲି ଲୋକଙ୍କୁ ପଚାରି ପଚାରି ଆସିଲି। ବାବୁ ରାମ ରାମ ପାତ୍ରେ କହିଲେ, ଆପଣମାନେ ତ ସବୁ କଥା ଶୁଣିଲେ, ଏବେ ସବୁ କଥା ପଦାରେ ପଡ଼ିଗଲାଣି। ଏତେ ଗୁଡ଼ାକ ଜାହାଜ ଦରିଆରେ କୁଆଡ଼େ ଯାଉଛି, କିଏ କେତେ ରକମ କହୁଥିଲେ, ସବୁ ସନ୍ଦେହ ମେଣ୍ଟିଗଲା। ଦରିଆରେ ଏହିପରି ବୋମ୍ବାଟିଆ ଲାଗିଲେ ଆଉ କ'ଣ ଜାହାଜାତି ଚଳିବ? ଏଇ ଧରନ୍ତୁ ନା, ଦେ ବାବୁଙ୍କର 10 ଖଣ୍ଡ ଅଛି ବୋଲି ତାଙ୍କୁ ସିନା ବାଧିଲା ନାହିଁ, ଛୁଟକୁରିଆ ମହାଜନ ହୋଇଥିଲେ ତାର ହାଲ କ'ଣ ହୁଅନ୍ତା? ବାବୁ ରଘୁନାଥ ଦେ କହିଲେ, କ'ଣ କହୁଛନ୍ତି ଆପଣ, 10 ଖଣ୍ଡ ଜାହାଜ? କାଳିକା ପ୍ରସାଦ ମୋ ଅଣ୍ଟା ବସେଇ ଦେଇଯାଇଛି, ଅର୍ଖ ନୂଆ ଗୋରାପ ପୁରା ବୋଝେଇ, ଧରନ୍ତୁ ନା କେତେ ଟଙ୍କା ଗଲା? ବାବୁ ଚରଣ ଦାସ କହିଲେ, ଦେ ଆପଣେ, ଗଲା ଅଙ୍କ ମାଘ ମାସରେ ଯେଉଁ ଗୋରାପ ଖଣ୍ଡ କାଚ୍ୟାର ହୋଇଥିଲା, ଏ କ'ଣ ସେଇ ଗୋରାପ? ଅର୍ଜୁନ ମହାରଣା ମିସ୍ତ୍ରୀ ହାତଗଢ଼ା ଭଲ ଜାହାଜ ଖଣ୍ଡେ ଉତୁରିଥିଲା ଏକା, କ'ଣ ବୋଝେଇ ଦେଇଥିଲେ? ବାବୁ ରଘୁନାଥେ, ସତ ସତ ଜାହାଜ ପରି ଜାହାଜଟା ଥିଲା, ଚାଲିବି ସେମିତିକା, ମୁହାଣ ପାର ହୋଇଗଲେ ଦିନକେ ସୂତାନୁଟି କ୍ଷେପ ମାରିଦେଉଥିଲା। ହଁ, କ'ଣ ପଚାରିଲେ? ବୋଝେଇ ମାଲ ଥିଲା 6,000 ମହଣ ଚାଉଳ, 2,000 ମହଣ ଲୁହା ଆଉ 2,000 ଟଙ୍କାର ଲୁଗା। ବତାବି ବନ୍ଦରରେ ଇଂରେଜ ଗହକିମାନେ ସଫା ଚାଉଳ ଚାହାନ୍ତା କରନ୍ତି, ତେତେବେଳେ ଚାଉଳ ଦର ଥିଲା ମହଣକୁ 11 ଅଣା 2 ପଇସା। ମୁଁ 2 ପଇସା ବଢ଼େଇ ଦେଇ 12 ଅଣାରେ ସଫା ଧଳା ମାଲତକ କିଣି ପଠାଇଥିଲି, ଧରନ୍ତୁ କେତେ ଟଙ୍କା ଗଲା। ଘରେ ପିଲାଗୁଡ଼ାକ ସେ ଜାହାଜ ଖଣ୍ଡକୁ ବଡ଼ ଭଲ ପାଉଥିଲେ, ସେଇମାନଙ୍କ କଥାରେ ଜାହାଜରେ କାଠ ବଦଳରେ ଇସ୍ପାତର କପିକଳ ସବୁ ଦେଇଥିଲି, ସେମାନେ ଜାହାଜ ବାହାରର ସବୁ ଚିତ୍ର କରି ରଙ୍ଗ ବେରଙ୍ଗର ପତାକା ମଣ୍ଡେଇଥିଲେ, ମୁଁ ଖାଲି ଗୋବିନ୍ଦା ପିଲାବୁଦ୍ଧିରେ ପଡ଼ି ବତାବି ବନ୍ଦରକୁ ପଠାଇଥିଲି, ନହେଲେ ବୈଶାଖପାଟଣାକୁ ପଠାଇଥାନ୍ତି। ବାବୁ ଚରଣ ଦାସ କହିଲେ, ହେଲେ କ'ଣ, ଆଜିକାଲି ବତାବି ବନ୍ଦରରେ 2 ପଇସା ଅଛି। ବାବୁ ପରମ ପରିଚା କହିଲେ, ସେସବୁ କଥା ଥାଉ, ଏବେ ତ ସବୁ କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି, ମୋ ଜାଣିବାରେ ଗୋଟାଏ ଭଲ ରକମ କଟକଣା ନକରି ଜାହାଜ ଦରିଆକୁ କାଢ଼ିବା ଠିକ୍ ହେଉନାହିଁ। ବାବୁ ରାମ ରାମ ପାତ୍ରେ କହିଲେ, ଜାହାଜକୁ ଦରିଆକୁ ନ କାଢ଼ି ଗୁଦ୍ରି ବାନ୍ଧି ରଖିବୁ, ଚୋରି ହେଉ ଡକାୟତି ହେଉ ଜାହାଜ ଦରିଆକୁ ପଠାଇବାକୁ ହେବ। ମୁଁ କହୁଛି, ଉତ୍ତର ପୂର୍ବ ଦାଣ୍ଡି ଛାଡ଼ି ଦେଇ ଖାଲି ଦକ୍ଷିଣକୁ ଖେପା ମାରିବା, ଏ ଦିଗକୁ ବୋମ୍ବାଟିଆ ଗୁଡ଼ାକ ଆସିନାହାନ୍ତି। ବାବୁ ଚରଣ ଦାସ କହିଲେ, ସେ କଥା ନୁହଁ, ଦକ୍ଷିଣ ଦାଣ୍ଡିରେ ଆଜି ନାହାନ୍ତି, କାଲି ଆସିବାକୁ କେତେ ମଠ, ସେଗୁଡ଼ାଙ୍କର ତ କିଛି ପାଇଟି ନାହିଁ, ଦରିଆ ଯାକ ବୁଲି ବୁଲି ଡକାୟତି କରୁଛନ୍ତି, ଉତ୍ତରରେ ନ ପାଇଲେ ଦକ୍ଷିଣକୁ ଧାଡ଼ିଦେବେ। ବାବୁ ନବଘନ ଶ୍ୟାମସୁନ୍ଦର ରାଉତେ କହିଲେ, ଆପଣମାନେ ତଣ୍ଡେଲ ମୁହୂର୍ତ୍ତ ଶୁଣିଲେ, ଚୋରଗୁଡ଼ାକ ଫିରିଙ୍ଗି ଜାତି, ତେବେ ଆସ ଫିରିଙ୍ଗିମାନଙ୍କର ସାଙ୍ଗରେ ଆମେ କାରବାର ବନ୍ଦ କରିବା, ଚୋରଗୁଡ଼ାକ ତ ସେମାନଙ୍କର ଜାତି ଭାଇ, କାରବାର ବନ୍ଦ ହେଲେ ଦେଶରୁ ଦରିଆରୁ ସବୁଆଡ଼ୁ ଛାଡ଼ି ପଳାଇବେ। ବାବୁ ଚରଣ ଦାସ କହିଲେ, ନାଇଁ ନାଇଁ ନାଇଁ, ଏକଥାଟା ବି ମନକୁ ପାଇଲା ନାହିଁ, ତଣ୍ଡେଲ କତିରୁ ଶୁଣିଲେ ନାହିଁ ସେ ଯେ ଗଞ୍ଜେଇ ନିଶା ଛଣ ଦ୍ୱୀପରେ ଚେରମାଡ଼ି ବସିଲାଣି, ସେ କେଉଁ ଉଠୁଛି, ଛଣଦୀପଟା ଦରିଆ ମଝାମଝି ଘାଟି ଜାଗା, ଦରିଆ ଯାକରେ ତାର ଅଧିକାର। ଆଉ ଗୋଟାଏ କଥା, ଫିରିଙ୍ଗୀମାନଙ୍କୁ ତ ତଡ଼ିଦେବେ, କାରବାର କରିବେ କାହା ସାଙ୍ଗରେ? ସେମାନେ ଜାତିରେ ମ୍ଳେଚ୍ଛ ସିନା, ମଦ ମାଂସ ଖାଆନ୍ତି, ଯେତେ ହେଲେ ସେମାନେ ଲକ୍ଷ୍ମୀ ପୁତ୍ର, ମୋଟା କାରବାର, ରଗଡ଼ି ଝଗଡ଼ି ନାହିଁ, କଥା କଥା ପଦ ପଦକେ ସଉଦା। ଆହୁରି ବି ଗୋଟେ କଥା, ଦେଶରୁ ତଡ଼ିଦେଲେ ସମସ୍ତେ ମିଳି ଦରିଆରେ ଡକାୟତି କରିବେ, ସେତେବେଳେ ଉପାୟ? ବାବୁ ରାମରାମ ପାତ୍ରେ କହିଲେ, ତୁଚ୍ଛା କଥାଟାରେ ଏତେ ବକବକିଆଁ ଶୁଣିଲେ ନାହିଁ? ଡକାୟତମାନେ ଫିରିଙ୍ଗି ନୁହନ୍ତି, ଫାଟୁଆ ଗାଈ ଜାତି। ବାବୁ ପରମ୍ପରିଜା ଟିକେ ଖପା ହେଲା ପରି କହିଲେ, ଆପଣମାନେ ଭିତରର କଥା ସବୁ ନ ଜାଣି କ୍ୟାଁ କହନ୍ତି ଯେ? ଆମ୍ଭଙ୍କୁ ଅସଲ କଥା ଜଣା, ଫିରିଙ୍ଗୀ ଖଲାସୀମାନଙ୍କ ମୁହଁରୁ ଢେର ଥର ଶୁଣିଛୁ। ଏଇ ଯେ ଦରିଆ ଦେଖୁଛ, ଠିକ ପୂର୍ବ ଦିଗରେ ଆରକୂଳକୁ ଲାଗି ଟାପୁ ଅଛି, ସେଇଟାର ନାମ ବିଲାଇତ, ସେଇଟା ଢେର ବାଟ। ବାଲେଶ୍ୱର ନଈ ମୁହାଣ ପାଖରୁ ଠିକ ପୂର୍ବ ମୁହାଁ ଜାହାଜ ଛାଡ଼ିଦେଲେ ଦେଢ଼ ବରଷରେ ସେ ଦେଶରେ ଜାହାଜ ପହଞ୍ଚିବ। ଆମ ଦେଶରେ ଯେମିତିକା 36 ପାଟକ ଅଛନ୍ତି, ସେ ଦେଶରେ ସେହିପରି ଓଲନ୍ଦାଜ, ଡିଙ୍ଗେମାର, ଇଂରେଜ, ଫରାସୀ, ନାନା ଅଲଗା ଅଲଗା ଜାତି ଅଛନ୍ତି। ଦେଖୁନାହାନ୍ତି, ଏଇ ବନ୍ଦରରେ ସେମାନଙ୍କର ଘର ଅଲଗା ଅଲଗା। ଫାଟୁଆ ଗାଈମାନେ ବି ଫିରିଙ୍ଗି ସତ, ହଗ୍ରୁତଣ୍ଡେଲ ମୁହଁରୁ ଶୁଣିଲେ ନାହିଁ? ସେହି ଫାଟୁଆ ଗାଈମାନେ ରବିବାର ଦିନ କିଛି କାମ ପାଇଟି କରନ୍ତି ନାହିଁ, ଗିର୍ଜାକୁ ଯାଇ ଠାକୁର ପୂଜା କରନ୍ତି। ସେମାନଙ୍କ ପୁରୋହିତମାନେ ବି ପାଲା ଗାଉଁଣିଆଙ୍କ ପରି କଳାକନା ଘାଗରା ପିନ୍ଧନ୍ତି, ଦିନଟାରେ ମହମବତୀ ଜାଳନ୍ତି, ଆଣ୍ଠେଇ ପଡ଼ି ପାଣି ଛିଞ୍ଚନ୍ତି। ଶ୍ରୋତା ବନ୍ଧୁ, ଏଇଠି ଆପଣମାନଙ୍କୁ ସୂଚାଇ ଦେଉଛୁ, ଫାଟୁଆ ଗାଈ ଅର୍ଥାତ୍ ପର୍ତ୍ତୁଗୀଜ। ବାବୁ ରାମରାମ ପାତ୍ରେ କହିଲେ, ସତପରା ହୋ, ଅଲଗା ଜାତି ନୁହନ୍ତି। ସେଦିନ ରାତିରେ ଫରାସୀ ସେନ୍ଥିମି ଭୋଁ ସାହେବ ଡିଙ୍ଗେମାର ବଡ଼ ସାହେବ ଘରେ ବସି ଖାଉଥିଲା, ମୁଁ ଦେଖିଛି, ନିଶ୍ଚୟ ଏକା ଜାତି, ହେପି ମୁଣ୍ଡିଆ ଗୋଟେ ଜାତି। ବାବୁ ରଘୁନାଥ ଦେ କହିଲେ, ନାଇଁ ହୋ, ସେମାନେ ଅଲଗା ଅଲଗା ଜାତି, ଦେଖୁନାହ, ଗୋଦାମ ଘର, ଗଦି, ଜାହାଜ କାରବାର ସବୁ ଅଲଗା, ଆଉ ଖାଇବା କଥା ଯାହା କହିଲେ, ବିଦେଶରେ କିଏ କାହାକୁ ଦେଖୁଛି? ଆଉ ଯାହା କହ, ଇଂରେଜ ଫିରିଙ୍ଗି ହେଲେ କ'ଣ ହେଲା? ସେମାନେ ଏମାନଙ୍କ ମଧ୍ୟରେ ଜାତି ବ୍ରାହ୍ମଣ ହେବେ ପରା, ଦେଖୁନାହାନ୍ତି, ସମସ୍ତେ ବନ୍ଦରରେ ବଡ଼ ବଡ଼ କୋଠି ବନେଇକି ରହିଛନ୍ତି, ଇଂରେଜ ଏମାନଙ୍କ ଭିତରକୁ ଆସିଲେ ନାହିଁ। ବଳରାମଗଡ଼ି ମୁହାଣ କତିରେ ଉଠା ଦୋକାନ ପକାଇଛନ୍ତି, ଆଉ ଏମାନଙ୍କର ଦେହ ରଙ୍ଗା, ସେମାନଙ୍କର ଦେହ ସେତିଆ। ବାବୁ ଚରଣ ଦାସ ପଚାରିଲେ, ହଇ ହୋ ଦେ ସାନ୍ତେ, ଇଂରେଜ ଫିରିଙ୍ଗର ଦୁଇଖଣ୍ଡ ବଡ଼ ବଡ଼ ଜାହାଜ ଗବଗାଁ ଗଦିରେ ବର୍ଷେ ହେଲା ବନ୍ଧା ହୋଇ ପଡ଼ିଛି, ବିଲାଇ ତ ଯାଉନାହିଁ କ୍ୟା? ସେ ଜାହାଜ ଦୁଇଖଣ୍ଡର ନାଁ କ'ଣଟି? ହଁ ହଁ, ଖଣ୍ଡକର ନାଁ ଡାହାଣୀ ମୁଣ୍ଡ, ଆଉ ଖଣ୍ଡକର ନାଁ ନାଳି। ଶ୍ରୋତା ବନ୍ଧୁ, ଡାହାଣୀ ମୁଣ୍ଡ ଡାଇମଣ୍ଡ, ଆଉ ନାଳି ହେଲା ଲିଲି। ବାବୁ ରଘୁନାଥ ଦେ, ହୋ ହୋ ହୋ, ସେ କଥା ଶୁଣିନାହାନ୍ତି ଦାସେ? ବିଲାତରେ ଫିରିଙ୍ଗି ଗୁଡ଼ାକ ଆପଣା ଭିତରେ ବାଡ଼ିଆ ବାଡ଼େଇ ହେଉଛନ୍ତି, ସବୁ ଫିରିଙ୍ଗି ଗୋଟେ ପଟେ, ଆଉ ଇଂରେଜ ଫିରିଙ୍ଗି ବାଡ଼େ, ଦରିଆରେ ଇଂରେଜ ଜାହାଜ ଦେଖିଲେ ବାଡ଼େଇ ନେବେ, ଆଉ କେତେକାଳ ଜାହାଜ ଖଣ୍ଡ ବନ୍ଦରରେ ପଡ଼ିପଡ଼ି ରହିବ? ବାବୁ ରଘୁନାଥ ଦେ, ଆଉ ଜାହାଜ ଯାଉଥିଲା ଡାହାଣୀ ମୁଣ୍ଡ, ଏଇଠି ଗଡ଼ିଲା ବୋଲି ଜାଣ, ମଣିଷ କାହାନ୍ତି ଯେ ଜାହାଜ ବାହି ନେବେ? କଥା କ'ଣ କି, ସବୁ ଦେଶରେ ଖଲାସୀ ଗୁଡ଼ାକ ଛୋଟ ଜାତି, ଭାରି ମଦୁଆ, ଜାହାଜ ତ ବନ୍ଧା ହୋଇ ପଡ଼ିଲା, ହାତରେ କାମ ପାଇଟି ନାହିଁ, ଲଗେଇଲେ ମଦ ପିଆ, କଳାମରିଚ ବାଖର ଚାଉଳ ଦେଇ ଏକରକମ ମଦ ତିଆରି କଲେ, ଦିନ ରାତି ତାକୁ ବସି ପିଇଲେ, କଳାମରିଚ ଆଉ ବାଖର ହେଲା ନିଆଁ ପରି ଗରମ, ସେଗୁଡ଼ାକ ହେଲେ ଶୀତଳ ଦେଶର ଲୋକ, ସହିବ କ୍ୟାଁ, ଲମ୍ବ ଲମ୍ବ ଧଣ୍ଡ ପରି ଶୋଇଗଲେ। ଜାହାଜ ଚଳାଉଛି କିଏ? ପରମ୍ପରିଜା, ସେଗୁଡ଼ାକଙ୍କ ଡରରେ ଇଂରେଜ ଫିରିଙ୍ଗି ବି ଡରିମରି ରହିଛି, ଆମମାନଙ୍କୁ କ'ଣ ରଖିବେ? ଆସନ୍ତୁ, ଆଜି କତିରୁ ଖାଲି ଇଂରେଜମାନଙ୍କ ସାଙ୍ଗରେ ବଳରାମଗଡ଼ି ଆଉ ସୂତାନୁଟି ହାଟରେ କାରବାର କରିବା, ସେଗୁଡ଼ାଙ୍କ ସାଙ୍ଗରେ ଆଜି କତିରୁ କାରବାର ବନ୍ଦ। ବାବୁ ରଘୁନାଥ ଦେ, ଏଇ ଯେ ସୂତାନୁଟି ହାଟ କହିଲେ, ତାର ହାଲ ଜାଣନ୍ତି ତ? ସେ ଜାଗା ଅଡ଼ତଦାର କତିରୁ ସବୁ ହାଲ ବୁଝିଛୁ, ଇଂରେଜ ଫିରିଙ୍ଗି ଭିତରେ ଗୋଟେ ସାହେବ ଅଛି, ସେ ଲୋକଟି ବଡ଼ ଧାର୍ମିକ, ମଦ ମାଂସ କିଛି ଖାଏ ନାହିଁ, ରୋଜ ରୋଜ ଗଙ୍ଗା ସ୍ନାନ କରେ, କାଳୀଘାଟରେ ପୂଜା ଦିଏ, ଖାଲି ଜ ଛତୁ ଆଉ ଚଣା ଖାଏ, ଦେଶ ଭିତରେ ତ ନାମଡ଼ାକ ଭାରି, ତାକୁ ଜବ ଚଣାଖିଆ ସାହବ ବୋଲି କହନ୍ତି। ଏଇ ଯେ ସୂତାନୁଟି ହାଟ ଦେଖିଛ, ଆଗେ ସେଇଟା ଭାରି ଜଙ୍ଗଲ ଥିଲା, ସେଇ ଜବଚଣାଖିଆ ସାହେବ ବଣ କାଟି ହାଟ ବସେଇଛି, ତାହାର କାରବାର ବଡ଼ ଠିକ୍, ରୋକଠୋକ୍, ଦେଶ ଲୋକେ ତାକୁ ଠାକୁର ପରି ମାନନ୍ତି। ଦେଶ ଭିତରୁ ଖୁବ୍ ଦୂର ଦୂରାନ୍ତରରୁ ମହାଜନ ଜମିଦାରମାନେ ଆସି ସୂତାନୁଟିରେ ଘର ବନେଇଲେଣି, ଉଞ୍ଚା ଉଞ୍ଚା କୋଠାଘର ଭର୍ତ୍ତି ହୋଇଗଲାଣି। ସାହେବର ତେଲେଙ୍ଗା ପାଇକମାନେ ହାଟରେ ପହରା, ଚୋର ତସ୍କର ନା ନାହିଁ। ଆଉ ସେ ସାହେବ କ'ଣ କରିଛି କି, ହାଟର ଉତ୍ତର ପଟରେ ଭାରି ଗୋଟାଏ ନାଳ ଖୋଳିଛି, ମରହଟା ପଶିପାରିବ ନାହିଁ, ଆଉ ଡର କାହାକୁ। ହାଟରେ ମାଲ ପଦାରେ ପଡ଼ିଥାଉ, କେହି ଅନାଇ ଦେବାକୁ ନାହିଁ। ବାବୁ ଜଗବନ୍ଧୁ ମଲ୍ଲ କହିଲେ, ତେବେ ଏତେ କଥାରେ ଲାଭ କ'ଣ, ଆସ ଆଜିଠାରୁ ଆଉ ଫିରିଙ୍ଗୀମାନଙ୍କ ସାଙ୍ଗରେ କାରବାର କରିବା ନାହିଁ, ଖାଲି ଇଂରେଜ ବଣିଆଙ୍କ ସାଙ୍ଗରେ ଲେଣଦେଣ, ସବୁ ଜାହାଜ ସୂତାନୁଟି ହାଟକୁ ପଠାଇଦେବା। ମଲ୍ଲବାବୁଙ୍କର କଥା ସମସ୍ତଙ୍କ ମନକୁ ପାଇଲା, ସମସ୍ତଙ୍କର ଏକ ରାୟ, ହରିବୋଲ ଦେଇ ସଭା ଭାଙ୍ଗି ସମସ୍ତେ ଆପଣା ଆପଣା ଘରକୁ ଗଲେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ କାଳିକା ପ୍ରସାଦ ଗୋରାପ। ରହିଲୁ, ନମସ୍କାର।